ମାଲ ନିବ ଏନ୍ତା ଲାଗୁଛି ରେ ଆନାରେ ଦଶ ଦଶ ଟଙ୍କା ଦିଅ ଆନମାରେ
ଆରେ ଖୁଏ ଖୁଏ ତତେ ଥକି ଗଲି ନରେ କେତେ ଔଷଧ ପତର ଆରେ ବୁଲି ବୁଲି ମୁଇଁ ଘାରି ଗଲି ନରେ କେତେ ମଠ ଘର ମନ୍ଦିର ହେଲେ ତତେ ନେଇ ହେଉଛି ଛୁଆରେ କହ କେବେ ହେମି ରେ ବୁଆ ହେଲେ ତତେ ନେଇ ହେଉଛେ ଛୁଆ ରେ ବାଜି କହ କେବେ ହେମି ରେ ବୁଆ ହେଲେ ତତେ ନେଇ ହେଉଛେ ଛୁଆ ରେ ବାଜି କହ କେବେ ହେମି ରେ ବୁଆ ଆମର ଘରେ ଯଦି ଛୁଆ ଗୋଟେ ଧରି ଖେଳୁଥିତି ଖୁଏଇ ଦେତି ରେ ପିଏଇ ଦେତି ଗାଇ ଗାଇ ରଙ୍ଗବତୀ
ଦେଖୁଛେ ତମେ ଦୁଇ ଦିନ ହେଲା ଫଲୋ କରୁଛେ, ତମର ଦୁଃଖ ବହୁତ ଅଛେ, କାଣା ଏନ୍ତା ଅସୁବିଧା ହେଇଯିବ ଆସୁଛ?
କାଣା କହିସି ବାବା, 3 ବଛର ହେଲା ବିହା କରି, କେତେ ଲୋକର କଥା ଶୁଣିକରି, କେତେ ହସ୍ପିଟାଲ, କେତେ ମନ୍ଦିର, କେତେ କାଣା କନୁ ନା, ଛୁଆ ପିଲା ଗୁଟେ ନି ହେବାର୍, ହରିଆ ନି ଗଲୁ ନା।
ଶୁଣ, ମୋର ଗୁରୁ ଯେନ୍ଟା ଶିବ ତାଣ୍ଡି, ସେ ଯେନ୍ ପ୍ରକାର ପୁଅର ଡାନ୍ସ ବତାସନ୍, ସେଟା ଯାହାର ବିଜନେସ୍ ଚଲୁଥିଲେ ଏନ୍ତା ହିସାବରେ ବିଜନେସ୍ ଦୌଡ଼ିଛି, ପୁରା ଘୋଡ଼ା ଏନ୍ତା ବିଜନେସ୍ ଦୌଡ଼ିଛି, ଆର୍ ଯାହା ଘରେ ଛୁଆ ପିଲା ନେଉଥିଲେ ଏନ୍ତା ପ୍ରକାର ଡାନ୍ସ ବତାସନ୍, ସେ ଡାନ୍ସର ନାଁ ହେଲା ସାରେ ଗାମା ପା ଶିବ ବାବା ସାରେ ଗାମା ପା। ଛୁଆ ପିଲା ସବୁ ହେସି କେନ୍ତା କେନ୍ତା, ରୋଗ ବିହାବି ସାଙ୍ଗେ ଠିକ୍ ହେଇଯାଇସି, ବାବାର କୋଚ୍ ଯେନ୍ ଅଛେ ଡାନ୍ସ କୋଚ୍, ତମକୁ ନେଇ ଗଲି ତମର ଦୁଃଖ ସବୁ କଟିଯିବା।
ବୋଲ ଚାଲ ଚାଲ ବାବାଜୀ।
ହେଲେ ତତେ ନେଇ ହେଉଛେ ଛୁଆ ରେ ମାଝି, କହ କେବେ ହେମି ରେ ବୁଆ।
ଶିବ ବାବା ସାରେ ଗା ମାପା, ଶିବ ବାବା ସାରେ ଗା ମାପା, ଶିବ ବାବା ସାରେ ଗା ମାପା, 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 ସାରେ ଗା ମାପା।
ହେଲେ ତତେ ନେଇ ହେଉଛେ ଛୁଆ ରେ ମାଝି, କେବେ ହେମି ରେ ବୁଆ।
ଭକ୍ତ ସେବା କର ସେବା, ଆଜି ହେଲେ କାଲକା ବାଜାଲ।